ଗଣନା ପୁସ୍ତକ 28 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ତୁମ୍ଭେ ଆମ୍ଭର ତୁଷ୍ଟିଜନକ ଆଗ୍ରହାର୍ଥେ ଆମ୍ଭର ଉପହାର ଅର୍ଥାତ୍ ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ ତାହା ତହିଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ। ପୁଣି ତୁମ୍ଭେ ସେମାନଙ୍କୁ କହିବ, ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ ତାହା ଏହି, ପ୍ରତିଦିନ ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ୍ୟ, ପ୍ରାତ୍ୟକାଳରେ ଏକ ମେଷବତ୍ସ୍ୟ ଉତ୍ସର୍ଗ କରିବ ଓ ସନ୍ଧ୍ୟାକାଳରେ ଏକ ମେଷବତ୍ସ୍ୟ ଉତ୍ସର୍ଗ କରିବ। ପୁଣି ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେଶା ତୈଳ ମିଶ୍ରିତ ଏକ ଏଇଫାର ଦଶମାଂଶ ସରୁ ମଇଦା ଦେବ। ଏହା ନିତ୍ୟ ହୋମବଳୀ, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସିନୟ ପର୍ବତରେ ନିରୂପିତ ହୋଇଥିଲା। ପୁଣି ତହିଁର ଏକ ମେଷବତ୍ସ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ ନୈବେଦ୍ୟ ହେବ। ତୁମେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ରୂପେ ମଦ୍ୟ ଢାଳିବ, ଆଉ ତୁମ୍ଭେ ଅନ୍ୟ ମେଷବତ୍ସ୍ୟକୁ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବ, ଯେପରି ପ୍ରାତଃକାଳରେ ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ ନୈବେଦ୍ୟ, ସେପରି ତୁମେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଗ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ବିଶ୍ରାମ ଦିନରେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ୍ୟ ଓ ତୈଳ ମିଶ୍ରିତ ଏକ ଏଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ତହିଁର ପେୟ ନୈବେଦ୍ୟ ଉତ୍ସର୍ଗ କରିବ। ନିତ୍ୟ ହୋମ ଓ ତହିଁର ପେୟ ନୈବେଦ୍ୟ ଛଡ଼ା ପ୍ରତି ବିଶ୍ରାମବାରରେ ଏହି ହୋମବଳୀ ହେବ। ଆଉ ପ୍ରତି ମାସର ଆରମ୍ଭରେ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ସାତ ନିଖୁନ୍ତ ମେଷବତ୍ସ୍ୟ ଉତ୍ସର୍ଗ କରିବ। ପୁଣି ଏକ ଗୋବତ୍ସ୍ୟ ନିମନ୍ତେ ଏକ ଏଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ହେବ। ତହିଁରେ ସେହି ହୋମବଳୀ ତୁଷ୍ଟିଜନକ ଆଗ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ଆଉ ଏକ ଗୋବତ୍ସ୍ୟ ନିମନ୍ତେ ଏକ ହିନର ଅର୍ଦ୍ଧେକ ଓ ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ବତ୍ସ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ ନୈବେଦ୍ୟ ହେବ। ଏହା ବର୍ଷର ପ୍ରତିମାସର ଅମାବାସ୍ୟାରେ କର୍ତ୍ତବ୍ୟ ମାସିକ ହୋମ ହେବ। ପୁଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ। ନିତ୍ୟ ହୋମ ଓ ତହିଁର ପେୟ ନୈବେଦ୍ୟ ଛଡ଼ା ତାହା ହେବ। ଆହୁରି ପ୍ରଥମ ମାସରେ ସେହି ମାସର ଚତୁର୍ଦ୍ଦଶ ଦିନରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହେବ। ପୁଣି ସେହି ମାସର ପଞ୍ଚଦଶ ଦିନରେ ଉତ୍ସବ ହେବ। ସାତ ଦିନ ତାଡ଼ିଶୂନ୍ୟ ରୋଟି ଭୋଜନ କରାଯିବ। ପ୍ରଥମ ଦିନରେ ପବିତ୍ର ସଭା ହେବ। ସେହି ଦିନରେ ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ୍ୟ ଏହିସବୁ ନିଖୁନ୍ତ ପଶୁ, ପୁଣି ଏକ ଗୋବତ୍ସ୍ୟ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ, ଆଉ ସାତ ମେଷବତ୍ସ୍ୟ ମଧ୍ୟରେ ଏକ ଏକ ବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ। ପୁଣି ତୁମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ। ଏହି ସମସ୍ତ ତୁମେମାନେ ନିତ୍ୟ ହୋମର ପ୍ରାତ୍ୟକାଳୀନ ହୋମ ଛଡ଼ା ଉତ୍ସର୍ଗ କରିବ। ତୁମେମାନେ ଏହି ବିଧି ଅନୁସାରେ ସାତ ଦିନ ଯାଏ ପ୍ରତିଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟ ରୂପ ଉପହାର ଉତ୍ସର୍ଗ କରିବ। ନିତ୍ୟ ହୋମ ଓ ତହିଁର ପେୟ ନୈବେଦ୍ୟ ଛଡ଼ା ତାହା ଉତ୍ସର୍ଗୀକୃତ ହେବ। ପୁଣି ସପ୍ତମ ଦିନରେ ତୁମମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ଆହୁରି ପ୍ରଥମ ପକ୍ୱ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମେମାନେ ଆପଣମାନଙ୍କ ଉତ୍ସବ ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ତୁମେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳୀ ରୂପେ ଦୁଇ ପୁ ଗୋବତ୍ସ୍ୟ ଏକ ମେଷ ଏକ ବର୍ଷୀୟ ସାତ ମେଷବତ୍ସ୍ୟ, ପୁଣି ଏକ ଗୋବତ୍ସ୍ୟ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଓ ସାତ ମେଷବତ୍ସ୍ୟ ମଧ୍ୟରୁ ଏକ ଏକ ବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ। ଆଉ ତୁମମାନଙ୍କ ନିମନ୍ତେ ପ୍ରାୟଶ୍ଚିତକରଣାର୍ଥକ ଏକ ଛାଗ ଉତ୍ସର୍ଗ କରିବ। ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ଛଡ଼ା ଏହି ସମସ୍ତ ଓ ତହିଁର ପେୟ ନୈବେଦ୍ୟ ଉତ୍ସର୍ଗ କରିବ, ଏହିସବୁ ନିଖୁନ୍ତ ହେବ।